गौरी पुछंती चाहे शंकर बदन सुण सावधान होई प्रभु त्रिलोचन सुबल या पर्व ते रहिले रघु साई रावण बारता एहा पाइला कि नाही केमंते रावण कुमाइले रघुपति एहा मते संखे सदा शिव प्रभु अंगीकार हेउ महादेव कहन्ति गो सुण प्राण सही श्रीराम चरित सुणि पाप हुए दही श्रीराम रहिले जहु शुभ केते सैन्य अछंती से के मन्ते विचार आम्भ संगे के मन्ते से करिबे समर एहा बुझि करि तुम्भे आसबे गहोई कहे सदा शिव तुम्भे जाओ रावण आज्ञा पाइण से सुख सारण मेलाणी मागिण तहु गले तत्क्षण सुबल या पर्वतरे प्रवेश होइले मर्कट रूप धरिण सैन्य सिले ପିଠି ବାନ୍ଧି ଘେନି ଗଲା ଶ୍ରୀରାମଙ୍କ ଛାମୁରେ ନେଇଣ ବେଗେ ଦେଲା କରପତ୍ର ଯୋଡ଼ିଣ ଯେ କହେ ଲଙ୍କପତି ଏହୁବେ ନିଜନ ଦେବ ରାବଣର ମନ୍ତ୍ରୀ ସୈନ୍ୟ କଳିବାକୁ ଦେବ ପେଶିଛି ରାବଣ ଆଜ୍ଞା ଦେଲେ ଶିର ଛେଦି ଘେନି ବି ପରାଣ ଏହୁ ଯେବେ ଯିବ ନ ଘେ ନୀଣ ଏଠୁ ଯିବେ ରାବଣ ଆଗରେ ଯାଇ ସକଳ କହିବେ ଭରସା ଦେବ ସୈନ୍ୟରେ ପଶିଲେ ବୋଲେ ସଦାଶିବ କିଛି ଭୟ ହିଁ ନ କଲେ ଏହା ଶୁଣି ରାମଚନ୍ଦ୍ର ହରସ ହୋଇଲେ ବିଭୀଷଣ ବଦନକୁ ଚାହିଁ ଆଜ୍ଞା ଦେଲେ ବୋଲନ୍ତି ହେ ବିଭୀଷଣ ଜାଣିଲ ଏହା କିଛି ବିଚାର ନ ଜାଣ ବିଂଶ ବାହା ମନ୍ତ୍ରୀକି ସେ ଚାର ପଣେ ଯେବେ ବରଗିଲା ନିଶ୍ଚୟ ମନରେ ତାର ଭୟ ଉପୁଜିଲା ଦୂତବୋଧ କରିବାର ନୁହଇ ବିଚାର ଛାଡ଼ି ଦିଅ ବେନି ମନ୍ତ୍ରୀ ଯାଆନ୍ତୁ ସତ୍ୱର ସକଳ ସୈନ୍ୟ ଆମ୍ଭର ବୁଲାଇ ଦେଖାଅ ଦଣ୍ଡମଣ୍ଡନ କରିଣ ବେଗେ ଛାଡ଼ି ଦିଅ ରାବଣ ଆଗରେ ଯାଇ କହନ୍ତୁ ସକଳ ବୋଲେ ସଦାଶିବ ଭୟ ନାହିଁ ଯେ ଆମ୍ଭର ଶୁଣି ବିଭୀଷଣ ସର୍ବସୈନ୍ୟ ବୁଲାଇଲେ ବନ୍ଧନ ଫିଟାଇ ଦେଲେ ବେନି ମନ୍ତ୍ରୀ ଗଲେ ସମସ୍ତଙ୍କୁ ମେଲାଣି ଦେଇଣ ଏକାନ୍ତରେ ସୁଖ ସାରଣକୁ ପଚାରଇ ଧୀରେ ଧୀରେ କେମନ୍ତେ ବୁଝିଲ ତୁମ୍ଭେ କହ ମନ୍ତ୍ରୀ ବେନି ବୋଲେ ସଦାଶିବ ମନ ବୋଧ ହେଉ ଶୁଣି
ସକଳ ସୈନ୍ୟ ଜାଗିଣ
देला
सदा शिव किछि बुद्धि न दिसिला।